ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖ୍ୟ ଖବର। ମହାଶିବରାତ୍ରି ଅବସରରେ ରାଜ୍ୟର ଭିନ୍ ଭିନ୍ ଶୈବପୀଠମାନଙ୍କେ ଜମୁଛେ ଭିଡ଼। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଇବା କାଲି ହେବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ। ନାଗରିକମାନଙ୍କୁ ସୁସ୍ଥ ରଖବାର ଲାଗି ଦୌଡ଼ ବହୁତ ଜରୁରୀ ହେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରଠାରେ ହୀରାକୁଦ ଅନ୍ତର୍ଜାତୀୟ ହାଫ୍ ମାରାଥନ୍ଟି ଦେଲେ ଯୋଗ। ଜିଲ୍ଲାନ କୌଶଳ ବିକାଶ କେନ୍ଦ୍ର କଲେ ଉଦ୍ଘାଟନ। ଆଉର୍ ଆଇସିସି ଟି20 ପୁରୁଷ ବିଶ୍ୱକପ୍ ଥି ଏଛେନ୍ ଚାଲିଛେ ଭାରତ ଆଉ ପାକିସ୍ତାନ ଭିତରେ ମ୍ୟାଚ୍। ଟସ୍ ଜିତିକରି ପାକିସ୍ତାନର ବୋଲିଂ ନିଷ୍ପତ୍ତି। ମହାଶିବରାତ୍ରି ଅବସରରେ ରାଜ୍ୟର ଶୈବପୀଠମାନଙ୍କେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛେ। ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ, ସମ୍ବଲପୁର ଜିଲ୍ଲାର ହୁମାର ବିମଲେଶ୍ୱର, ମାନେଶ୍ୱର ମାନ୍ଧାତା, ବରଗଡ଼ ଜିଲ୍ଲାର ଗାଇସମାର ବାଲୁକେଶ୍ୱର, ଅମ୍ବାବନାର କେଦାରନାଥ, ସରଣ୍ଡାର ବିଶ୍ୱେଶ୍ୱର, ସର୍ଣ୍ଣାର ସ୍ୱପ୍ନେଶ୍ୱର, ଦେଓଗାଁର ବୈଦ୍ୟନାଥ ଆଉ ନୀଲ୍ଜିର ନୀଳକଣ୍ଠେଶ୍ୱର ବାବାଙ୍କର ପୀଠନୁଭିଲ ଭକ୍ତମାନେ ମହାଦେବଙ୍କର ପୂଜା ଅର୍ଚ୍ଚନା କରୁଛନ୍। ସେଆଡ଼େ ସମ୍ବଲପୁରର ବାଲିବନ୍ଧାର ସୋମନାଥ, ନନ୍ପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ, ମୁଦିପଡ଼ାର ଜାଗେଶ୍ୱର, ବୁଢ଼ାରଜାର କୋଶଲେଶ୍ୱର, ଜୁଜୁମୁରାର କପିଳେଶ୍ୱର, ବଡ଼ରମାର ମୁକ୍ତେଶ୍ୱର, ବୁର୍ଲାର ଈଶାନେଶ୍ୱର, ଦୁର୍ଗାପାଲ୍ଲୀର ଗୁଡ଼େଶ୍ୱର ବାବାଙ୍କର ପୀଠନୁ ମହାଶିବରାତ୍ରି ଲାଗି ଭକ୍ତମାନଙ୍କର ଭିଡ଼ ହୋଇଛି। ହୁମାର ବିମଲେଶ୍ୱର ବାବାଙ୍କର ପୀଠନୁ ସାତଦିନିଆ ଶିବରାତ୍ରି ମେଳା ମୂଲ ହୋଇଛି। ବରଗଡ଼ ଜିଲ୍ଲା ନୃସିଂହନାଥ, ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପାପନାଶିନୀ ଝର୍ଣ୍ଣାନୁ ଭକ୍ତମାନେ ବୁଡ଼ ପକାଇକରି ମହାପ୍ରଭୁଙ୍କର ପୂଜା କରିଛନ୍। ରାତିର 10:30-11 ମହାଦୀପ ଉଠ୍ବା ବୋଲି ହରିଶଙ୍କର ମୁଖ୍ୟ ପୂଜକ ସୂଚନା ଦେଇଛନ୍। ବୌଦ୍ଧ ଜିଲ୍ଲାର ସବୁ ଶୈବପୀଠନୁ ଆଜ ଅଧରାତି ମହାଦୀପ ଉଠ୍ବା। ଜିଲ୍ଲାର ହରିହର ପୀଠ ଗନ୍ଧରାଡ଼ି, ବୌଦ୍ଧ ସହରର ବାବା ଚନ୍ଦ୍ରଚୂଡ଼, ବାବା ମାତଙ୍ଗେଶ୍ୱର ଆର୍ ରାମେଶ୍ୱରନୁ ମହାଶିବରାତ୍ରି ଅବସରରେ ଭିଡ଼ ଦେଖ୍ବାର୍କେ ମିଳିଛି। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ଶିବମନ୍ଦିରମାନଙ୍କେ ଶିବରାତ୍ରି ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହେଉଛେ। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁ, ବାବା ରାମେଶ୍ୱର, ବୈଦ୍ୟନାଥର କୋଶଳେଶ୍ୱର, ଚର୍ଦ୍ଦାର କପିଳେଶ୍ୱର, ବୀରମହାରାଜପୁର ଚମ୍ପେଶ୍ୱର, ଗୋଧନେଶ୍ୱର ଆର୍ ନାଗେଶ୍ୱର ବାଗିର ପ୍ରମୁଖ ଶୈବପୀଠନୁ ଜାଗର ଉତ୍ସବ ସହିତ ଧାରିଜ ଲଗନ ସମିଆଥି ମହାଦୀପ ଉଠ୍ବାର୍କେ ଥିବାରବେଳେ ସକାଳୁ ଶିବଙ୍କର ପୂଜାର୍ଚ୍ଚନା ଲାଗି ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। କଲାହାଣ୍ଡି ଜିଲ୍ଲାର ସବୁ ମହାଦେବ ମନ୍ଦିରମାନଙ୍କେ ଶିବରାତ୍ରି ଲାଗି ଭିଡ଼ ଜମିଛେ। ଜିଲ୍ଲାର ପ୍ରମୁଖ ଶୈବପୀଠ ଭବାନୀପାଟଣାର ଭବାନୀଶଙ୍କର, ବେଲଖଣ୍ଡି ଆର୍ ମୋହନଗିରିର ଧବଳେଶ୍ୱର ମନ୍ଦିରନୁ ଭକ୍ତମାନଙ୍କର ଶାନ୍ତି ଶୃଙ୍ଖଳାତି ପୂଜା କରବାର୍ ଲାଗି ମନ୍ଦିର ପରିଚାଳନା କମିଟିମାନଙ୍କର ତରଫ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, କଟକ ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ପୁରୀର ଶ୍ରୀଲୋକନାଥଙ୍କର ମନ୍ଦିରନୁ ଭକ୍ତଙ୍କର ଭିଡ଼ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରନ ରାତି 10 ମହାଦୀପ ଉଠ୍ବା ବୋଲି ମନ୍ଦିର ନିଯୋଗ ତରଫରୁ ସୂଚନା ଦିଆଯାଇଛି। ମହାଶିବରାତ୍ରି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ଜରିଏ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଶିବରାତ୍ରି ଅବସରରେ ସମକର ଲାଗି ସୁଖ ସମୃଦ୍ଧି ଆଉ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାଶିବରାତ୍ରି ଅବସରରେ ଶୁଭେଚ୍ଛା ଜଣାଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜ୍ ମହାଶିବରାତ୍ରି ଅବସରରେ ଢେଙ୍କାନାଳର କପିଳାସଠାରେ ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିକରି ରାଜ୍ୟର ମଙ୍ଗଳ କାମନା କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା ଶୈବପୀଠର ବିକାଶ ଲାଗି ପ୍ରସ୍ତାବିତ ଭିନ୍ ଭିନ୍ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିବାର ଆମର ସମ୍ବାଦଦାତା ଜଣାଇଛନ୍। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମୀକ୍ଷା ବୈଠକ ଆଇବାକାଲି ଭୁବନେଶ୍ୱରନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ହେବା। ରତ୍ନଭଣ୍ଡାର ପୂରା ମାର୍ଗଦର୍ଶିକା ହସ୍ତଗତ ହୋଇଛି। ସମୀକ୍ଷା ଉତ୍ତରୁ ଜରୁରୀ ପଦକ୍ଷେପ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ତାରାଘନୁ ସକାଳର 11 ରତ୍ନଭଣ୍ଡାର ବାବଦ ସମୀକ୍ଷା ବୈଠକ ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହେବା ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ସନ୍ଥକବି ଭୀମଭୋଇଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ବିଧାନସଭା ପରିସରନୁ ଆୟୋଜିତ ଖାସ୍ କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ଅଲଗା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିକରି ତାଙ୍କର ପ୍ରତିମୂର୍ତ୍ତିଥି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସବୁ ନାଗରିକମାନଙ୍କୁ ସୁସ୍ଥ ରଖବାର୍ ଲାଗି ଦୌଡ଼ ବହୁତ ଜରୁରୀ ହେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁରଠାରେ ହୋଇଥିବା ହୀରାକୁଦ ଅନ୍ତର୍ଜାତୀୟ ହାଫ୍ ମାରାଥନ୍ର ଶୁଭାରମ୍ଭ କରିକରି ଶ୍ରୀ ପ୍ରଧାନ କହିଛନ୍, ଯୁବପିଢ଼ି ଦୌଡ଼ିଲେ ସାରା ସମାଜ ଆର୍ ଦେଶ ପ୍ରଗତିର ରାହାତି ଦୌଡ଼ିସି। ମାରାଥନ୍ ଖାଲି ଶାରୀରିକ ସୁସ୍ଥତା ନୁହେଁ, ବରଂ ଜଣେ ଖେଳାଳିର ମନୋଭାବକେ ପ୍ରଦର୍ଶିତ କରସି। ଭାରତ ଆଜି 2036 ଅଲମ୍ପିକ୍ସ ଆୟୋଜନ ଲାଗି ନିଜକେ ପ୍ରସ୍ତୁତ କରୁଛେ। ଏ ବୃହତ୍ ଲକ୍ଷ୍ୟକେ ପୂରା କରବାର୍ ଲାଗି ଏଠାନୁ ଆମକୁ ଚେରେଷ୍ଟା ମୂଲ କରବାର୍କେ ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍।
ହୀରାକୁଦ ବନ୍ଧ ବାସ୍ତବିକ ଆନ୍ତର୍ଜାତିକ ଇଏ ଆମର ଦେଶର ପରିଚୟ। ସେଇ ହୀରାକୁଦ ବନ୍ଧ ତଳେ ଏମ୍ସିଏଲ୍ ତରଫରୁ, ଜିଲ୍ଲା ପ୍ରଶାସନ ତରଫରୁ, ଭାରତ ସରକାର, ରାଜ୍ୟ ସରକାର ଉଭୟ ମିଶିକି ହୀରାକୁଦ ଇଣ୍ଟରନ୍ୟାସନାଲ୍ ହାଫ୍ ମାରାଥନ୍ ର ଆୟୋଜନ ସଫଳତା ସହ ପୁରା ହେଇଛି। ପାଖାପାଖି 10,000 ଅଧିକା ଦୌଡ଼ାଳି ଏଥିରେ ଯୋଗ ଦେଲେ। 21 କିଲୋମିଟର, 10 କିଲୋମିଟର, 5 କିଲୋମିଟର ଆଉ 1.5 କିଲୋମିଟର ଚାରୋଟି ବର୍ଗରେ ପୁରା ଉତ୍ସାହ ସହ ବିଗତ 5 ଘଣ୍ଟା ଧରିକି ଦୌଡ଼ାଳିମାନେ ଏଠି ପାର୍ଟିସିପେଟ୍ କଲେ।
ରାଇଜେ ବହୁତଟେ ପ୍ରତିଭାବାନ କ୍ରୀଡ଼ାବିତ୍ ରହିଛନ୍, ଯେନ୍ମାନେ ଆଇବା ଦିନେ ଅଲମ୍ପିକ୍ସଥି ଭାରତ ଲାଗି ମେଡାଲ୍ ଜିତିକରି ସାରା ଦେଶକେ ଗର୍ବିତ କରବେ। ସମ୍ବଲପୁର ସହର ଚାଷ କ୍ଷେତ୍ରଥି ସୀମିତ ନାଇ ରହିକରି ସଂସ୍କୃତି, ପର୍ଯ୍ୟଟନ ଆଉ କ୍ରୀଡ଼ା କ୍ଷେତ୍ରକେ ପ୍ରସାରିତ ହେବାରକେ ଲାଗିଛେ। ଆନ୍ତର୍ଜାତୀୟ ମାରାଥନ୍ ଜରିଏ ବିଶ୍ୱର ଚାରିଆଡ଼ୁ ଆସିଥିବା ପର୍ଯ୍ୟଟକମାନେ ଜିଲ୍ଲାର ସମୃଦ୍ଧ ସମ୍ବଲପୁରୀ ବସ୍ତ୍ର, କଳା ଆଉ ନିଆରା ଆତିଥ୍ୟକେ ଅନୁଭବ କରବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍। ମାରାଥନ୍ଥି ଇଥିଓପିଆ, କେନିଆ, ନାଇଜେରିଆ ବାଗିର ଭିନ୍ ଭିନ୍ ଦେଶୁ 10,000 ଅତ୍କା ଖେଳାଳି ଭାଗ ନେଇଥିଲେ। 4 ବର୍ଗଥି ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିକରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଭାରତୀୟ ଶିଳ୍ପ ସଂଘ ସିଆଇଆଇ ତରଫୁ କୌଶଳ ବିକାଶ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏତାର ଉଦ୍ଘାଟନ କରିକରି କହିଛନ୍, ଏଟା ରାଜ୍ୟର ପହଲା କୌଶଳ ବିକାଶ କେନ୍ଦ୍ର ଭାବେ ଗଣାଯିବା। ସିଆଇଆଇ ଇନ ଯୁବପିଢ଼ିଙ୍କୁ ତାଲିମ ଦେବାର ସହିତ ଶିଳ୍ପ ଲାଗି 5 ଜଣଙ୍କୁ ଡେନମାର୍କ ଯିବାର ଲାଗି ବାଛିଛେ ଆଉ 13 ଜଣଙ୍କୁ ଜାପାନ ପଠାଯିବା। ଏ ଅବସରରେ 40 ଅତ୍କା ଛୁଆଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଆଇବା ଦିନେ ସମ୍ବଲପୁରକେ ଶିଳ୍ପ, ପର୍ଯ୍ୟଟନ ଆଉ ଉତ୍ପାଦନ ହବ୍ କରାଯିବା ବୋଲି ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
कोयला के नाम पे अभी उड़ीसा सरकार ने कटक, भुवनेश्वर, पारादीप, पुरी ये इकोनॉमिक जोन बनाने की प्लान किया है। दूसरा इकोनॉमिक जोन बनेगा सुंदरगढ़, झारसुगुड़ा, संबलपुर, बरगढ़। हम इतना टैलेंट यहाँ बनाएंगे आप लोगों के माध्यम से, आपको लगेगा हाँ लॉजिस्टिक की दृष्टि से। और मैं चाहूंगा कि आपकी अच्छे स्किलिंग रिक्वायरमेंट सीआईए के माध्यम से, जिला प्रशासन के माध्यम से हमारी हीराकुद आईटीआई को हमने सेंटर ऑफ एक्सीलेंस में कन्वर्ट किया।
ସମ୍ବଲପୁର ଜିଲ୍ଲାର ଆର୍ଡିସିଙ୍କର କାର୍ଯ୍ୟାଳୟନୁ ଆଜି ପୁନର୍ବାସ ଏବଂ ପାରିପାର୍ଶ୍ୱିକ ବିକାଶ ପରାମର୍ଶଦାତା କମିଟି ବୈଠକ ହୋଇଯାଇଛି। ବୈଠକଠି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସହିତ ଆର୍ଡିସି, 2 ଜିଲ୍ଲାର ଜିଲ୍ଲାପାଳ ଆଉ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆଉ ସିକନ୍ଦରାବାଦନ ଥିବାର ଏନ୍ଆଇଇପିଆଇଡି ତରଫୁ 3-ଦିନିଆ ନିରନ୍ତର ପୁନର୍ବାସ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଇବାକାଲିଠାନୁ ମୂଲ ହେଉଛି। ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଆଇଆଇସି ବିଲ୍ଡିଂଠାରେ ଆଇବା 18 ତାରିଖ ତକ୍ ଚାଲ୍ବା। ବୌଦ୍ଧିକ ଭିନ୍ନକ୍ଷମ ଛୁଆଙ୍କର ଶିକ୍ଷାଦାନ କ୍ଷେତ୍ରଥି ନୂଆ ଜ୍ଞାନକୌଶଳ ଆଉ ପାଠ୍ୟକ୍ରମର ପ୍ରୟୋଗ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଇସିସି ଟି20 ପୁରୁଷ ବିଶ୍ୱକପ୍ର 10 ସଂସ୍କରଣଥି ଶ୍ରୀଲଙ୍କାର ଆର୍ ପ୍ରେମଦାସା ଷ୍ଟାଡିୟମ୍ରୁ ଆଜି ସଞ୍ଜବେଲର 7 ଭାରତ ଆଉ ପାକିସ୍ତାନ ଭିତରେ ଖେଲ୍ ମୂଲ ହୋଇଛି। ପାକିସ୍ତାନ ଦଳ ଟସ୍ ଜିତିକରି ପହଲା ବୋଲିଂ କରବାରକେ ନିଷ୍ପତ୍ତି ନେଇଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରୁ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ 2025-26 ଆଜି ବେଲବୁଡ଼ାର 7:30 ଭାରତ ଆର୍ଜେଣ୍ଟିନା ଭିତରେ ମ୍ୟାଚ୍ ଖେଳାଯିବା। ଗଲାକାଲି ହୋଇଥିବା ମ୍ୟାଚ୍ଥି ବେଲ୍ଜିୟମ୍ 4-2 ଭାରତକେ ହରାଇଛି। ବାହାରିନ୍ର ମାନାମାଠାନେ ହୋଇଥିବା ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ଥି ଓଡ଼ିଶାର ପ୍ରମୋଦ ଭଗତ 2 ସ୍ୱର୍ଣ୍ଣପଦକ ଜିତିଛନ୍। ସେ ପୁରୁଷ ସିଙ୍ଗଲ୍ସ ଆଉ ଡବଲ୍ସ ବିଭାଗଥି ଚମ୍ପିୟନ୍ ହୋଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇକରି ଶ୍ରୀ ଭଗତ ବିଶ୍ୱ ଦରବାରଥି ଦେଶ ଆଉ ରାଜ୍ୟର ନାଁ ରଖିଛନ୍ ଆଉ ଆଇବା ଦିନେ ତାଙ୍କର ସଫଳତା ଜାରି ରହୁ ବୋଲି କହିଛନ୍। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରୁ ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫୁ ପଶ୍ଚିମ ଓଡ଼ିଶା ଅନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ 2026 ଝାରସୁଗୁଡ଼ା ଦଳ ଚମ୍ପିୟନ୍ ହୋଇଛି। ଆଜି ହୋଇଥିବା ଫାଇନାଲ୍ ମ୍ୟାଚ୍ଥି ଝାରସୁଗୁଡ଼ା ଦଳ ସୁନ୍ଦରଗଡ଼ ଦଳକେ 2-1 ହରାଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜେତା ଓ ଉପବିଜେତା ଦଳକେ ପୁରସ୍କୃତ କରିଥିଲେ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଅଲଗା ଅତିଥିମାନେ ଉପସ୍ଥିତ ଥିଲେ। ମହାଶିବରାତ୍ରି ଅବସରରେ ରାଜ୍ୟର ଭିନ୍ ଭିନ୍ ଶୈବପୀଠମାନଙ୍କେ ଜମୁଛି ଭିଡ଼। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଥି ଆଇବାକାଲ ହେବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ। ନାଗରିକମାନଙ୍କୁ ସୁସ୍ଥ ରଖବାର ଲାଗି ଦୌଡ଼ ବହୁତ ଜରୁରୀ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। और आईसीसी टी20 पुरुष विश्वकप थी एछन चली छे भारत और पाकिस्तान भितरे मैच टॉस जीतिगिरी पाकिस्तान रो बोलिंग निष्पत्ति। आज रांचलिक खबर इनु शेष हला। जुहार।